ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବନ୍ଦେ ମାତରମ୍ର ମନ୍ତ୍ର ଦେଶବାସୀଙ୍କୁ ଶକ୍ତି ଓ ପ୍ରେରଣା ଯୋଗାଇବା ସହିତ ସ୍ୱାଧୀନତା ଆନ୍ଦୋଳନରେ ଦେଶପ୍ରେମର ଭାବନା ଉଦ୍ରେକ କରିଥିଲା, ଲୋକସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ଦାରିଦ୍ର୍ୟ ହାର 2022-23 ସୁଦ୍ଧା 17% ଅଧିକ ହ୍ରାସ ପାଇଥିବା ସୂଚନା। ନୂଆଦିଲ୍ଲୀର ଲାଲକିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବୈଠକ, ଏବଂ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ରେ ଜର୍ମାନୀ ଭାରତକୁ ପରାସ୍ତ କରିଥିବା ବେଳେ ମହିଳା ବର୍ଗରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତ। ଲୋକସଭାରେ ଆଜି ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ ହୋଇଛି। ଏହି ଜାତୀୟ ସଙ୍ଗୀତ 1875 ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚନା କରାଯାଇଥିଲା। ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବନ୍ଦେ ମାତରମ୍ର ମନ୍ତ୍ର ଦେଶବାସୀଙ୍କୁ ଶକ୍ତି ଏବଂ ପ୍ରେରଣା ଯୋଗାଇବା ସହ ସ୍ୱାଧୀନତା ଆନ୍ଦୋଳନରେ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଉଦ୍ରେକ କରିଥିଲା। ସେ କହିଛନ୍ତି, ପବିତ୍ର ବନ୍ଦେ ମାତରମ୍କୁ ଆଜି ମନେ ପକାଇବା ଉଭୟ ଲୋକସଭାର ସମସ୍ତ ସଦସ୍ୟ ଏବଂ ଦେଶବାସୀଙ୍କ ପାଇଁ ଏହା ଗୌରବର ବିଷୟ।
वंदे मातरम 150 वर्ष की यात्रा अनेक पड़ावों से गुजरी है, लेकिन आदरणीय अध्यक्ष जी, वंदे मातरम का जब 50 वर्ष हुए तब देश गुलामी में जीने के लिए मजबूर था, और वंदे मातरम के 100 साल हुए तब देश आपातकाल की जंजीरों में जकड़ा हुआ था। जब वंदे मातरम 100 साल का हुआ तब देशभक्ति के लिए जीने मरने वाले लोगों को जेल के सलाखों के पीछे बंद कर दिया गया था। ଯିଏ ବନ୍ଦେ ମାତରମ୍ କେ ଗୀତ ନେ ଦେଶ କୋ ଆଜାଦୀ କି ଉର୍ଜା ଦେଇଛି।
ସେ କହିଛନ୍ତି, ବନ୍ଦେ ମାତରମ୍ର 150 ବର୍ଷର ପୂର୍ତ୍ତି ଆମକୁ ସେହି ମହାନ ଅଧ୍ୟାୟ ଓ ଶୌର୍ଯ୍ୟ ପୁନଃସ୍ଥାପିତ କରିବାର ସୁଯୋଗ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ଦେଶକୁ 1947 ସ୍ୱାଧୀନତା ପ୍ରଦାନ କରିଥିଲା, ଦେଶବାସୀଙ୍କୁ ସ୍ୱାଧୀନତା ସଂଗ୍ରାମଙ୍କ ଭବିଷ୍ୟତର ଦୃଷ୍ଟିକୋଣ ହାସଲ ଲାଗି ଶକ୍ତି ପ୍ରଦାନ କରୁଛି।
1947 में देश को आजादी दिलाई, स्वतंत्रता संग्राम का भावात्मक नेतृत्व इस वंदे मातरम के जयघोष में था।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବନ୍ଦେ ମାତରମ୍ର 100 ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ସେ କହିଛନ୍ତି, ଯେଉଁ ସମୟରେ ଜାତୀୟ ସଙ୍ଗୀତକୁ ନେଇ ଆନନ୍ଦ ଉଲ୍ଲାସର ସହ ପାଳନ କରିବାର ପରିସ୍ଥିତି ଥିଲା, ସେତେବେଳେ ଦେଶର ସମ୍ବିଧାନକୁ ନିରସ୍ତ୍ର କରାଯାଇ ଦେଶ ପାଇଁ ବଳିଦାନ ଦେଇଥିବା ଏବଂ ଦେଶ ପାଇଁ ଚିନ୍ତା କରୁଥିବା ଲୋକମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଗୃହ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ଉପରେ ଆଲୋଚନା ଆରମ୍ଭ କରିଛି। ଉପନିବେଶବାଦର ଯନ୍ତ୍ରଣାରୁ ମୁକ୍ତି ପାଇବା କ୍ଷେତ୍ରରେ ଏହି ଜାତୀୟ ସଙ୍ଗୀତ ଆଶାର କିରଣ ସୃଷ୍ଟି କରିଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। 2013-14 ଦେଶରେ ଦାରିଦ୍ର୍ୟ ହାର 29.17% ଥିବାବେଳେ 2022-23 ସୁଦ୍ଧା ଏହା 11.28%କୁ ହ୍ରାସ ପାଇଛି। ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, 2013-14 2022-23 ମଧ୍ୟରେ ପ୍ରାୟ 24.80 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ବିଶ୍ୱବ୍ୟାଙ୍କ ରିପୋର୍ଟକୁ ଆଧାର କରି ମନ୍ତ୍ରୀ କହିଛନ୍ତି, ଦେଶର ଉତ୍କଟ ଦାରିଦ୍ର୍ୟ ହାର 2011-12 27.12% ଥିବାବେଳେ 2022-23 ବେଳକୁ ଏହା 5.25%କୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ସଂଖ୍ୟା 34.4 କୋଟିରୁ 7.5 କୋଟିକୁ ହ୍ରାସ ପାଇଛି। ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି, ଦେଶରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ କରିବା ନେଇ ସରକାରଙ୍କ ପକ୍ଷରୁ ଦୀର୍ଘକାଳୀନ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି। ଦେଶରେ ଅର୍ଥନୈତିକ ଅସମାନତା ଦୂର କରି ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। 2018-19 15 ବର୍ଷରୁ ଅଧିକ ବୟସ ବର୍ଗରେ ବେକାରୀ ହାର 5.8% ଥିବାବେଳେ 2023-24 ସୁଦ୍ଧା ଏହା 3.2%କୁ ହ୍ରାସ ପାଇଥିବା ସେ ଗୃହକୁ ଜଣାଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କେନ୍ଦ୍ର ସରକାର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ପ୍ରାପ୍ୟ ଦେବା ଉଦ୍ଦେଶ୍ୟରେ ମାର୍କେଟ୍ ଇଣ୍ଟରଭେନ୍ସନ୍ ଯୋଜନା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ଏଗ୍ରି ବିଜିନେସ୍ ସମ୍ମିଳନୀ 2025କୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯଦି କୌଣସି କ୍ଷେତ୍ରରେ ଉଦ୍ୟାନ କୃଷି ଉତ୍ପାଦର ମୂଲ୍ୟ ହ୍ରାସ ପାଏ ତେବେ ସରକାର ହ୍ରାସ ପାଉଥିବା ଆର୍ଥିକ ଭରଣା କରିବେ ଏବଂ ଏ କ୍ଷେତ୍ରରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଇ ଦିଆଯିବ। ଶ୍ରୀ ଚୌହାନ କହିଛନ୍ତି ବିଜ୍ଞାନର ବିକାଶ କ୍ଷେତ୍ରରେ କୃଷକମାନଙ୍କର ମହାନ ଅବଦାନ ରହିଛି। ଅନ୍ୟପକ୍ଷରେ କୃଷକମାନଙ୍କ ପାଇଁ ଉଚ୍ଚମାନର ଏବଂ ସଠିକ୍ ଇନ୍ପୁଟ୍ ଯୋଗାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଆଜି ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ସରକାର ସେଠାରେ ଧାର୍ମିକ ପର୍ଯ୍ୟଟନର ବିକାଶ ନେଇ କୌଣସି ପ୍ରସ୍ତାବ ଉପସ୍ଥାପନ କରିନାହାନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସାଦ ଯୋଜନାରେ ବେଲୁରୁ ମଠର ବିକାଶ ପାଇଁ 31 କୋଟି ଟଙ୍କା ଏବଂ କୋଷ୍ଟାଲ ସର୍କିଟ୍ ଇନିସିଏଟିଭ୍ ପାଇଁ 68 କୋଟି ଟଙ୍କା ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ଧାର୍ମିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଭଳି ଯୋଜନାରେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନାହାନ୍ତି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଶେଖାବତ କହିଛନ୍ତି ଧାର୍ମିକ ପର୍ଯ୍ୟଟନର ବିକାଶ ରାଜ୍ୟ ବିଷୟ ହୋଇଥିବାରୁ ତାହାର ବିକାଶ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ନୂଆଦିଲ୍ଲୀର ଲାଲକିଲ୍ଲାରେ ଆଜିଠାରୁ ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ICH ର 20ତମ ଅଧିବେଶନ ଆରମ୍ଭ ହେବ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ୟୁନେସ୍କୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଏବଂ ସ୍ଥାୟୀ ପ୍ରତିନିଧି ବିଶାଲ ଭି ଶର୍ମା ଅଧ୍ୟକ୍ଷତା କରିବେ। ଚଳିତ ବର୍ଷ ୟୁନେସ୍କୋ ଭାରତର ବିରଳ ଐତିହ୍ୟ ତାଲିକା ପାଇଁ ଆଲୋକ ଭ୍ରାତୃତ୍ୱ କରୁଣା ଏବଂ ସାମୂହିକ ଉତ୍ସବର ପର୍ବ ଦୀପାବଳିକୁ ମନୋନୀତ କରିଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ପୂର୍ବରୁ ସ୍ୱାଧୀନ ମୂଲ୍ୟାଙ୍କନ ସଂସ୍ଥା ଦ୍ୱାରା ସମୀକ୍ଷା କରାଯାଇଥିବା ପ୍ରସ୍ତାବ ଉପରେ ଚଳିତ ଅଧିବେଶନରେ ଆଲୋଚନା କରାଯିବ ଏବଂ ସରକାର ଏହାର ସକାରାତ୍ମକ ଫଳାଫଳ ନେଇ ଆଶା ରଖିଛନ୍ତି। 6 ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ ICH ତାଲିକାରେ ଲିପିବଦ୍ଧ ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ନାମାଙ୍କନଗୁଡ଼ିକର ଯାଞ୍ଚ ସ୍ଥିତି ସମୀକ୍ଷା କରିବା ଏବଂ ବିରଳ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା କ୍ଷେତ୍ରରେ ଆନ୍ତର୍ଜାତୀୟ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଅଧିବେଶନର ଉଦ୍ଘାଟନୀ ସମାରୋହ ଗତକାଲି ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ହୋଇଥିଲା। ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଆଜି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ସରକାର ଶିଖ୍ ସମ୍ପ୍ରଦାୟ ସମେତ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶ ଲାଗି ଅନେକଗୁଡ଼ିଏ ଜନକଲ୍ୟାଣକାରୀ ଯୋଜନା ଜାରି କରିଛନ୍ତି। ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ଯେଉଁଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷା ସ୍ୱାସ୍ଥ୍ୟ କୌଶଳ ଓ ମହିଳା ସଶକ୍ତିକରଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ସେ କହିଛନ୍ତି ଏହି ଯୋଜନାରେ 11 ଭିତ୍ତିଭୂମି ସମ୍ବଳିତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେ ସୂଚନା ଦେଇଛନ୍ତି ଏ କ୍ଷେତ୍ରରେ 9 ଲକ୍ଷ ୟୁନିଟ୍ର କାର୍ଯ୍ୟ ଶେଷ ହୋଇଥିବା ବେଳେ 26,237 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେ କହିଛନ୍ତି ପିଏମ୍ ବିକାଶ ଅଧୀନରେ 5 ପୁରୁଣା ଯୋଜନା ଶିଖୋ ଅର୍ କମାଓ, ନଈ ମଞ୍ଜିଲ, ନଈ ରୋଶନୀ, ହମାରୀ ଧରୋହର ଏବଂ ଉସ୍ତତ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମନ୍ତ୍ରୀ କହିଛନ୍ତି ଗତ 11 ବର୍ଷରେ ଜାତୀୟ ସଂଖ୍ୟାଲଘୁ ବିକାଶ ଏବଂ ଅର୍ଥ ନିଗମ ଜରିଆରେ ସଂଖ୍ୟାଲଘୁ ହିତାଧିକାରୀମାନଙ୍କୁ 7,641 କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିମାନ ଉଡ଼ାଣ ସୁରୁଖୁରୁରେ ଚାଲିଛି। ପରିଚାଳନାଗତ ଦୃଷ୍ଟିରୁ ଅଳ୍ପ କେତୋଟି ବିମାନ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ବିମାନର ଉଡ଼ାଣ ସମୟରେ ପରିବର୍ତ୍ତନ କରାଯାଇଛି। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶରେ ଏହା ସୂଚନା ଦିଆଯାଇଛି। ଖେଳ ଖବର FIH ହକି ପୁରୁଷ ଜୁନିୟର ବିଶ୍ୱକପ୍ 2025 ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ପରାସ୍ତ ହୋଇଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜର୍ମାନୀ ଭାରତକୁ 5-1 ପରାସ୍ତ କରିଛି। FIH କନିଷ୍ଠ ମହିଳା ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ 3-1 ୱେଲ୍ସକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ବନ୍ଦେ ମାତରମ୍ର ମନ୍ତ୍ର ଦେଶବାସୀଙ୍କୁ ଶକ୍ତି ଓ ପ୍ରେରଣା ଯୋଗାଇବା ସହିତ ସ୍ୱାଧୀନତା ଆନ୍ଦୋଳନରେ ଦେଶପ୍ରେମର ଭାବନା ଉଦ୍ରେକ କରିଥିଲା ଲୋକସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ଦାରିଦ୍ର୍ୟ ହାର 2022-23 ସୁଦ୍ଧା 70% ଅଧିକ ହ୍ରାସ ପାଇଥିବା ସୂଚନା। ନୂଆଦିଲ୍ଲୀର ଲାଲକିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବୈଠକ ଏବଂ FIH ହକି ପୁରୁଷ ବିଶ୍ୱକପ୍ରେ ଜର୍ମାନୀ ଭାରତକୁ ପରାସ୍ତ କରିଥିବାବେଳେ ମହିଳା ବର୍ଗରେ ୱେଲ୍ସକୁ 3-1 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।